ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଦୀଘା ଜଗନ୍ନାଥ ମନ୍ଦିର ଘଟଣାକୁ ନେଇକରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଜବାବ ମାଗିଲେ ଆଇନମନ୍ତ୍ରୀ। ପରିବେଶ ସୁରକ୍ଷା ଆଉ ସନ୍ତୁଳିତ ଜୀବନ ଲାଗି ଅକ୍ଷୟ ଶକ୍ତି ଅପନାବାରକେ ପରାମର୍ଶ ଦେଲେ ରାଜ୍ୟପାଳ। ରାଜଭବନଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସାଙ୍ଗେ କଲେ ଆଲୋଚନା। ଗଣମାଧ୍ୟମ ଆଉ ମନୋରଞ୍ଜନ କ୍ଷେତ୍ରଠି ଭାରତ ପୂର୍ତ୍ତି ନେତୃତ୍ୱ ନେଇପାରବା କହିଲେ କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରୀ। ସମ୍ମିଳନୀଠି ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଉ ସଂସ୍କୃତି ବିଭାଗ ତରଫୁ କେନ୍ଦୁଝର ଜିଲ୍ଲା ନହବା ପଶ୍ଚିମ ଓଡ଼ିଶା ନାଚଗୀତ ଉତ୍ସବ ରଙ୍ଗବତୀ। ଏଥର ପୁରା ଖବର। ପଶ୍ଚିମ ଓଡ଼ିଶା ଦୀଘାଠାନେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଘଟଣାକୁ ନେଇକରି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କୁ ଚିଠି ଲେଖିକରି ଜବାବ ମାଗିଛନ୍। ଇ ବାବଦେ ଆଜ୍ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ଶ୍ରୀ ପାଢ଼ୀଙ୍କ ଅଧ୍ୟକ୍ଷତାଠି ଗୋଟିଏ ଜରୁରୀ ବୈଠକ ବସିଥିଲା। ବୈଠକଠି ପୁରୀ ଶ୍ରୀମନ୍ଦିରର ନବକଳେବର ବେଲ୍କେ ଅଗ୍ଲୁଥିବା ଦାରୁ ବାବଦେ ଆଲୋଚନା କରାଯାଇଥିଲା। ତାର୍ ଉତ୍ତରୁ ଖେପ୍ ଖେପ୍ କରି ଦେଉଳକରଣ ତଡ଼ାଉକରଣ ପାଟଯୋଶୀ ମହାପାତ୍ର ବାଡ଼ଗ୍ରାହୀ ବିଶ୍ୱକର୍ମା ମହାରଣାମାନଙ୍କ ସାଙ୍ଗେ ଆଲୋଚନା କରାଯାଇଥିଲା। ସେଆଡ଼େ ଶ୍ରୀମନ୍ଦିର ପ୍ରଶାସନ ତରଫୁ ଆଇବାକାଲ ଉପରବେଲା 5 ବଜେ ତ ଘଟଣାକୁ ନେଇକରି ମତାମତ ରଖବା ଲାଗି ସବୁ ନିଯୋଗମାନଙ୍କୁ ଚିଠି କରାଯାଇଛି। ଆଜିର ବୈଠକଠି ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ସୁରକ୍ଷା ପ୍ରଶାସକ ଆଉ ଅଲଗା ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ପରିବେଶ ସୁରକ୍ଷା ଆଉ ସନ୍ତୁଳିତ ଜୀବନଯାପନ ଲାଗି ଗୋଟେ ବର୍କସ୍ ଚେରେଷ୍ଟା ଦିଗେ ଅକ୍ଷୟ ଶକ୍ତିକେ ଅପନାବାରକେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି କହିଛନ୍। ରାଜଭବନ ନ୍ୟୁ ଅଭିଷେକ ହଲ୍ଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସାଙ୍ଗେ ଆଲୋଚନା କରିକରି ପାରମ୍ପରିକ ଶକ୍ତି ବଦଳେ ଅକ୍ଷୟ ଶକ୍ତିକେ ଅପନେଇକରି ପ୍ରଦୂଷଣ କମାବାର, ଧରତୀ ସୁରକ୍ଷା, ଅଶୋଧିତ ତେଲ ଆମଦାନୀ କମାବାର ଆଉ ବୈଦେଶିକ ଟଙ୍କା ସଞ୍ଚୟ ଉପରେ ରାଜ୍ୟପାଳ ଜୋର୍ ଦେଇଛନ୍। ଅକ୍ଷୟ ଶକ୍ତିକେ ତହକାବାର ଲାଗି କେନ୍ଦ୍ର ସରକାରଙ୍କ ଭିନ୍ ଭିନ୍ ଯୋଜନା ବାବଦେ ରାଜ୍ୟ ସରକାର ଇ ଅବସରରେ କହିଛନ୍। ସେନ୍ତା ପେଟ୍ରୋଲ ଆଉ ଡିଜେଲ ଚାଲିତ ଗାଡ଼ି ମଟର ବ୍ୟବହାର ବନ୍ଦ କରିକରି ବିଜୁଳିତି ଚାଲୁଥିବା ଗାଡ଼ି ମଟର ବ୍ୟବହାର କରବାରକେ ରାଜ୍ୟପାଳ ଆହ୍ୱାନ ଦେଇଛନ୍। କାର୍ଯ୍ୟକ୍ରମଠି ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇକରି ଅକ୍ଷୟ ଶକ୍ତିର ଲାଭ ଆର୍ ବ୍ୟବହାର ବାବଦେ କହିଛନ୍। ଗଣମାଧ୍ୟମ ଆଉ ମନୋରଞ୍ଜନ କ୍ଷେତ୍ରଠି ଭାରତ ବିଶ୍ୱସ୍ତରଠି ନେତୃତ୍ୱ ନେଇପାରବା ବୋଲି ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ମୁମ୍ବାଇର ଜିଓ ୱାର୍ଲଡ କନ୍ଭେନ୍ସନ୍ ସେଣ୍ଟରଠାରେ ଚାଲିଥିବା ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଆଉ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ 2025ର 3 ନମ୍ବର ଦିନେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଯୋଗ ଦେଇକରି କହିଛନ୍, ଭାରତ ହେଉଛେ ନିଜର ଆର୍ ଅଭିନବ କାହାନୀର ଗନ୍ତାଘର। ସୃଜନୀ କ୍ଷେତ୍ରକେ ୱେବ୍ ସମ୍ମିଳନୀ ଗୋଟିଏ ମଚାନ୍ ଦେଇଛେ। ବହୁଟେ ବିଶ୍ୱ ସଂସ୍ଥା ଭାରତ ସାଙ୍ଗେ ମିଶିକରି କାମ କରବାରକେ ଆଗ୍କେ ଆସିଛନ୍ ବୋଲି ଶ୍ରୀ ବୈଷ୍ଣବ କହିଛନ୍। ସମ୍ମିଳନୀଠି ଆଜ୍ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି ଆଇଆଇସିଟି ସହିତ ଭିନ୍ ଭିନ୍ ଦେଶର 7 କମ୍ପାନୀ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍। ଆଇବା ଦିନେ ଆଇଆଇଏମ୍ ଆଉ ଆଇଆଇଟି ଢାଞ୍ଚାଠି 400 କୋଟି ଟଙ୍କା ଖର୍ଚ୍ଚ କରାଯାଇକରି ଆଇଆଇସିଟି ସ୍ଥାପନା କରାଯିବା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍। ୱେବ୍ ସମ୍ମିଳନୀ ଉଦ୍ଧେ ଆଜ୍ 10 ନମ୍ବର ଜାତୀୟ କମ୍ୟୁନିଟି ରେଡିଓ ପୁରସ୍କାର ଦିଆଯାଇଥିଲା। ଭଲ୍ କାମ କରିଥିବାରୁ ଦେଶର 12 କମ୍ୟୁନିଟି ରେଡିଓ ଷ୍ଟେସନ୍କେ କେନ୍ଦ୍ର ସୂଚନା ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ ପୁରସ୍କୃତ କରିଛନ୍। ଇଥି ସଷ୍ଟେନେବିଲିଟି ମଡେଲ ବର୍ଗଥି ଓଡ଼ିଶା ରେଡିଓ ନମସ୍କାର 2 ନମ୍ବର ପୁରସ୍କାର ପାଇଛି। ଇ ଅବସରରେ ଦେଶର ସବୁ କୋନାନୁ ଥିବା ଲୋକଙ୍କ ପାଖକେ ପହଞ୍ଚବା ଲାଗି କମ୍ୟୁନିଟି ରେଡିଓ ଗୋଟିଏ ବର୍କସ୍ ମାଧ୍ୟମ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ମୁରୁଗାନ କହିଛନ୍। ସେନ୍ତା ୱେବ୍ ସମ୍ମିଳନୀଠି ଆଇସ୍ୱଦେଶୀ ଖେଲ୍ ଭାରତନୁ ବିଶ୍ୱସ୍ତର ତକ ବିସେତି ହୋଇଥିବା ଅଧିବେଶନଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ସ୍ୱଦେଶୀ ଖେଲ୍ ଖାଲି ଗୋଟିଏ ପ୍ରତିଯୋଗିତା ନୁହେଁ, ସେ ଇଟା ଆମର ସଂସ୍କୃତି ସାଙ୍ଗେ ଯୋଡ଼ି ହୋଇକରି ରହିଥିବା ପରମ୍ପରା ଆଏ ବୋଲି କହିଛନ୍। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଲାଗି ଆବେଦନ ପ୍ରକ୍ରିୟା ମୂଲ ହୋଇଛି। ଜୁଲାଇ 31 ତାରିଖ ତକ ପ୍ରକ୍ରିୟା ଚାଲୁ ରହିବା। 5-18 ବର୍ଷର ବୟସର ପିଲାମାନେ ଏଥିଲାଗି ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ହେଉଛି ଗୋଟିଏ ସମ୍ମାନଜନକ ଜାତୀୟ ସ୍ତରର ପୁରସ୍କାର, ଯେନ୍ଟାକି ଦେଶର ଛୁଆମାନଙ୍କର ଅସାଧାରଣ ସଫଳତାକେ ସ୍ୱୀକୃତି ଦେସି। ଫି ବଛ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ପୁରସ୍କାର ଦିଆଯାଏସି। ସାହସିକତା, ସମାଜସେବା, ପରିବେଶ, ଖେଲ, କଳା ସଂସ୍କୃତି, ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟା ଲାଗି ଏହି ପୁରସ୍କାର ଦିଆଯାଏସି। ଏଥିଲାଗି ସରକାରୀ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ award.gov.in ଆବେଦନପତ୍ର ଦାଖଲ କରାଯାଇ ପାରବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଆ ଭାଷା, ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆଉ କେନ୍ଦୁଝର ଜିଲ୍ଲା ପ୍ରଶାସନ ସହଯୋଗଠି କେନ୍ଦୁଝର ଜିଲ୍ଲାନ ଆଇବା 5 ତାରିଖନୁ ପଶ୍ଚିମ ଓଡ଼ିଶା ନାଚଗୀତ ଉତ୍ସବ ରଙ୍ଗବତୀ ଆୟୋଜନ କରାଯିବା। 3 ଦିନିଆ କାର୍ଯ୍ୟକ୍ରମଠି ପଶ୍ଚିମ ଓଡ଼ିଶାର ବହୁତ ଜଣାଶୁଣା ଲୋକକଳାକାର, ନୃତ୍ୟଶିଳ୍ପୀ ଆଉ କଣ୍ଠଶିଳ୍ପୀମାନେ ଯୋଗଦେବେ। ଡାଲଖାଇ, ରସରକେଲିଠାନୁ ମୂଲ କରିକରି ହୋମୁଣ୍ଡା, ଛଉ, ଚାଙ୍ଗୁ, ଝୁମର ନାଚ ଇତି ପ୍ରଦର୍ଶିତ ହେବା। ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସି ଢେଙ୍କାନାଳନ ଓଡ଼ିଆ ସାମ୍ବାଦିକତା ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ନାଁ ଲେଖାବାର ଲାଗି ଅନ୍ଲାଇନ୍ ଆବେଦନ ସମୟକେ ମେ 10 ତାରିଖ ତକ୍ ପଢ଼ାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀ www.iimc.gov.in ୱେବ୍ସାଇଟ୍ରୁ ନାଁ ଲେଖା ଫର୍ମ ଡାଉନ୍ଲୋଡ୍ କରିପାରିବେ। ଛାତ୍ରଛାତ୍ରୀ ଗୁଗୁଲ୍ ଫର୍ମ ଜରିଏ ବି ଆବେଦନ କରିପାରିବେ ବୋଲି ଆଇଆଇଏମ୍ସି ତରଫ ସୂଚନା ଦିଆଯାଇଛି। ମେଟ୍ରିକ୍ ପରୀକ୍ଷାର୍ଥୀ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କୁ 3 ଦିନ ଭିତରେ ଡିଜିଟାଲ୍ ସାର୍ଟିଫିକେଟ୍ ଦିଆଯିବା ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପଦକ୍ଷେପ ମୂଲ କରାଯାଇଛି। ପାସ୍ କରିଥିବା 484,863 ଜଣ ଛାତ୍ରଛାତ୍ରୀଙ୍କୁ ନିର୍ଭୁଲ ସାର୍ଟିଫିକେଟ୍ ଦିଆଯିବା ବୋଲି ପରିଷଦ ଉପସଭାପତି ଡକ୍ଟର ନିହା ରଞ୍ଜନ ମହାନ୍ତି କହିଛନ୍। ସେ କହିଛନ୍, ମୂଲ୍ୟାଙ୍କନକେ ନେଇକରି ପରୀକ୍ଷାର୍ଥୀମାନଙ୍କର ଆପତ୍ତି ଥିଲେ ଫେରଘାଏ ଯାଞ୍ଚ ବ୍ୟବସ୍ଥା କରାଯାଇଛି। ଏଥିଲାଗି ଛାତ୍ରଛାତ୍ରୀମାନେ ଆଜିଠାନୁ 16 ତାରିଖ ଭିତରେ ବୋର୍ଡ ୱେବ୍ସାଇଟ୍ଟି ଆବେଦନ କରିପାରିବେ। ପରୀକ୍ଷା ଫଲକେ ନେଇକରି କେନ୍ସି ସନ୍ଦେହ ଥିଲେ ତଥ୍ୟ ପାଇବାର ଲାଗି ବୋର୍ଡ ତରଫ ଆଇବା 9 ତାରିଖ ବେଲବୁଡ଼ର 5 ବଜେନୁ ହେଲ୍ପଲାଇନ୍ ନମ୍ଘର ଖୋଲାଯିବା। ଯୁକ୍ତ 2 ପରୀକ୍ଷା ଫଲ ଇ ମାସର 3 ନମ୍ବର ହପ୍ତା ଆଡ଼େ ବାହାରିବା। ଏ ବାବଦେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଆଜ ଗଣମାଧ୍ୟମକେ ସୂଚନା ଦେଇଛନ୍ତି। ଗଣତନ୍ତ୍ର ରାଷ୍ଟ୍ରନ ଖବରକାଗଜର ସ୍ୱାଧୀନତାକେ ବଜାୟ ରଖବାର ଲକ୍ଷ୍ୟଥି ଆଜ ପାଳନ ହେଉଛେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ। ଇ ବଛର ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସର ବାର୍ତ୍ତା ହେଉଛେ ନିର୍ଭୀକ ନୂଆ ଯୁଗେ ସାମ୍ବାଦିକତା, ପ୍ରେସ୍ ସ୍ୱାଧୀନତା ଉପରେ କୃତ୍ରିମ ବୁଦ୍ଧିମତାର ପ୍ରଭାବ। ସାମ୍ବାଦିକତା, ଗଣମାଧ୍ୟମ ଆର୍ ପ୍ରେସ୍ ସ୍ୱାଧୀନତା ଥି ଏଆଇର ବଢ଼ତି ପ୍ରଭାବ ଆର୍ ବ୍ୟବହାର ଇ ବିଷୟବସ୍ତୁକେ ବୁଝାଉଛି। 1991 ୟୁନେସ୍କୋର ସାଧାରଣ ପରିଷଦର 26 ନମ୍ବର ଅଧିବେଶନଥି ଗୃହୀତ ହୋଇଥିବା ସୁପାରିଶ ଆଧାରଥି 1993 ମିଳିତ ଜାତିସଂଘ ସାଧାରଣ ସଭା ତରଫ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ ବାବଦେ ଘୋଷଣା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଅବସରରେ କହିଛନ୍, ଗୋଟିଏ ମୁକ୍ତ ଆଉ ଦାୟିତ୍ୱପୂର୍ଣ୍ଣ ମାଧ୍ୟମ ଗଣତନ୍ତ୍ରର ନିହି ବନାସି। ଗଣମାଧ୍ୟମର ସ୍ୱାଧୀନତାକେ ସୁରକ୍ଷା ଦେବାର ଆଉ ସତ୍ ଖୋଜବାର୍ଥି ସାମ୍ବାଦିକମାନଙ୍କୁ ସମର୍ଥନ କରିବାର ଲାଗି ସାମୁହିକ ସଂକଳ୍ପ ନେବାରକେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଜିଲ୍ଲା ପେସାଦାର ସାମ୍ବାଦିକ ସଂଘ ତରଫ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇଥିଲେ। ଦେଶ ନିର୍ମାଣ ଦିଗେ ଗଣମାଧ୍ୟମର ଭୂମିକା ସବୁବେଳେ ପ୍ରଶଂସନୀୟ ବୋଲି ଅତିଥିମାନେ ଏ ଅବସରରେ କହିଥିଲେ। କାର୍ଯ୍ୟକ୍ରମଟି ବରିଷ୍ଠ ସାମ୍ବାଦିକ ସୁନୀଲ ଚନ୍ଦ୍ର ନାୟକଙ୍କୁ ସାମ୍ବାଦିକ ଗୌରବ ସମ୍ମାନ ଆଉ ଇଙ୍ଗିତ ପଣ୍ଡାଙ୍କୁ ସାମ୍ବାଦିକ ସୌରଭ ସମ୍ମାନ ଦିଆଯାଇଛି। କଳିଙ୍ଗ ସୁପରକପ୍ ଫୁଟବଲ 2025 ଟାଇଟଲ ହାସଲ କରିବାର ଲାଗି ଆଜ ଏଫ୍ସି ଗୋଆ ଓ ଜାମସେଦପୁର ଏଫ୍ସି ଭିତରେ ମୁକାବିଲା ହେବା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଆଉ କିଛି ସମୟ ଉତ୍ତରୁ ଫାଇନାଲ୍ ମ୍ୟାଚ୍ ଖେଳାଯିବା। ଗୋଆ ଦଳ 2 ନମ୍ବର ଥର ଫାଇନାଲକେ ଯାଇଥିବା ବେଳେ ଜାମସେଦପୁର ଦଳ ପହିଲା ଥର ଫାଇନାଲକେ ପହଞ୍ଚିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ରାଇଜର ବଡ଼ଭାଗି ଜାଗାନ ଧୁକାଗଡ଼ି ଆର୍ ଘଡ଼ଘଡ଼ି ସାଙ୍ଗେ ହାଲ୍କାନୁ ମଧ୍ୟମ ବର୍ଷା ହୋଇପାରେ। ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ଗଜପତି ଆର୍ ରାୟଗଡ଼ା ଜିଲ୍ଲାନ ଜବର ଧୁକାଗଡ଼ି ବର୍ଷା ଚଡ଼କ ଆର୍ କରା ମାରିପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। କାଲବୈଶାଖୀର ବେଳେ ରାଜ୍ୟର ସବୁ ଜାଗାନ ଆଜି ଦିନର ତାତି 40 ଡିଗ୍ରୀ ତଳେ ରହିଥିଲା। ଆଇବା 4-5 ଦିନ ତକ୍ ପାଗ ଏନ୍ତା ଲାଗି ରହିବା ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଶେଷ ମୁଖ୍ୟ ଖବର ଫେରଘେ। ଦୀଘା ଜଗନ୍ନାଥ ମନ୍ଦିର ଘଟଣାକୁ ନେଇକରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଜବାବ ମାଗିଲେ ଆଇନମନ୍ତ୍ରୀ। ପରିବେଶ ସୁରକ୍ଷା ଆଉ ସନ୍ତୁଳିତ ଜୀବନ ଲାଗି ଅକ୍ଷୟ ଶକ୍ତି ଅପ୍ନାବାରକେ ପରାମର୍ଶ ଦେଲେ ରାଜ୍ୟପାଳ। ରାଜଭବନଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସାଙ୍ଗେ କଲେ ଆଲୋଚନା। ଗଣମାଧ୍ୟମ ଆଉ ମନୋରଞ୍ଜନ କ୍ଷେତ୍ରଟି ଭାରତ ପୂର୍ତ୍ତି ନେତୃତ୍ୱ ନେଇପାରବା କହିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ। ସମ୍ମିଳନୀଥି ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ସଂସ୍କୃତି ବିଭାଗ ତରଫ କେନ୍ଦୁଝର ଜିଲ୍ଲା ନ ହେବା ପଶ୍ଚିମ ଓଡ଼ିଶାର ନାଚ ଗୀତ ଉତ୍ସବ ରଙ୍ଗବତୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।